आकाशवाणी। संवाद पढ़ुछन्ति प्रज्ञा परिमिता जेना। उत्तर प्रदेशको आसन्ताकालिठारु दुईदिनिया गस्तरे जिबे राष्ट्रपति। देशर 95 कोटी लोक सामाजिक सुरक्षा योजनारे सामिल। आकाशवाणीर मन की बात कार्यक्रमरे कहिले प्रधानमन्त्री। तेलंगानार निजामाबादठारे जातीय हळदी बोर्ड मुख्यालय उद्घाटन कले स्वराष्ट्रमन्त्री। 2030 सुद्धा 1 बिलियन डलार मूल्यर हळदी रप्तानी लक्ष्य। एवं श्रीक्षेत्र पुरीरे आजि आडप मण्डपकु विजे करिवे रथारूढ़ चतुर्धामूर्ति। आसन्ताकाली हेब बनक लागि नीति। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ଉତ୍ତରପ୍ରଦେଶକୁ ଦୁଇଦିନିଆ ଗସ୍ତରେ ଯିବେ। ସେ ବରେଲିସ୍ଥିତ ଭାରତୀୟ ପ୍ରାଣୀ ଚିକିତ୍ସା ଗବେଷଣା ସଂସ୍ଥାନର 11 ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେବେ। ଗୋରଖପୁର ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ ଏମ୍ସର ପ୍ରଥମ ସମାବର୍ତ୍ତନ ସମାବେଶରେ ମଧ୍ୟ ଯୋଗଦେବେ। ରାଷ୍ଟ୍ରପତି ମଙ୍ଗଳବାର ଗୋରଖପୁରଠାରେ ମହାଯୋଗୀ ଗୁରୁ ଗୋରଖନାଥ ଆୟୁଷ ବିଶ୍ୱବିଦ୍ୟାଳୟ ଉଦ୍ଘାଟନ କରିବେ। ଏହାପରେ ସେ ମହାଯୋଗୀ ଗୋରଖନାଥ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ସେଠାକାର ଅଡିଟୋରିୟମ୍ ପଞ୍ଚକର୍ମ କେନ୍ଦ୍ର ମଧ୍ୟ ଉଦ୍ଘାଟନ କରିବା ସହ ଏକ ଛାତ୍ରୀ ନିବାସର ମଧ୍ୟ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସ୍ୱାସ୍ଥ୍ୟଠାରୁ ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ଦେଶ ପ୍ରତ୍ୟେକ କ୍ଷେତ୍ରରେ ପରିପୂର୍ଣ୍ଣତାର ଚିନ୍ତାଧାରା ସହିତ ଅଗ୍ରସର ହେଉଛି। ସାମାଜିକ ନ୍ୟାୟର ଏହା ଏକ ଉଲ୍ଲେଖନୀୟ ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସାମ୍ପ୍ରତିକ ପରିସ୍ଥିତିରେ ଦେଶର ଅଧିକାଂଶ ଲୋକ କୌଣସି ନା କୌଣସି ସାମାଜିକ ସୁରକ୍ଷାର ସୁଫଳ ପାଉଛନ୍ତି। ଆନ୍ତର୍ଜାତିକ ଶ୍ରମ ସଂଗଠନ ଆଇଏଲ୍ଓ ରିପୋର୍ଟ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଦେଶର 95 କୋଟି ଲୋକ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ଅଛନ୍ତି। 2015 ପର୍ଯ୍ୟନ୍ତ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ଦେଶର 25 କୋଟିରୁ କମ୍ ଲୋକଙ୍କ ପାଖରେ ପହଞ୍ଚିଥିଲା। ଏଭଳି ସଫଳତା ଆତ୍ମବିଶ୍ୱାସ ସୃଷ୍ଟି କରିଛି ଏବଂ ଭାରତ ଏହାକୁ ଆଧାର କରି ପ୍ରତ୍ୟେକ କ୍ଷେତ୍ରରେ ଶକ୍ତିଶାଳୀ ହେବାକୁ ପ୍ରୟାସ ଜାରି ରଖିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଭାରତକୁ ଟ୍ରାକୋମା ମୁକ୍ତ ଘୋଷଣା କରାଯିବା ପ୍ରସଙ୍ଗକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଜଳଜୀବନ ମିଶନ ଏହି ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ବିଶ୍ୱ ପରିବେଶ ଦିବସ ଉପରେ ଆଲୋକପାତ କରିବା ସହ ପ୍ରଧାନମନ୍ତ୍ରୀ ଚାରାରୋପଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏକ ପେଡ଼ ମା କେ ନାମ ଅଭିଯାନ ଅଧୀନରେ ଚାରାରୋପଣ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଗୁଜରାତ କେ ଅହମ୍ମଦାବାଦ ସହର ମେ ନଗର ନିଗମ ନେ ମିଶନ ଫର ମିଲିୟନ ଟ୍ରିଜ अभियान शुरू किया है। लक्ष्य है लाखों पेड़ लगाना। इस अभियान की एक खास बात है सिंदूर वन। यह वन ऑपरेशन सिंदूर के वीरों को समर्पित है। सिंदूर के पौधे उन बहादुरों की याद में लगाए जा रहे हैं जिन्होंने देश के लिए सब कुछ समर्पित कर दिया। यहाँ एक और अभियान को नई गति दी जा रही है, एक पेड़ माँ के नाम। इस अभियान के तहत देश में करोड़ों पेड़ लगाए जा चुके हैं।
छत्रपति संभाजी नगर जिला अंतर्गत पटोड़ा ग्राम को आज प्रधानमंत्री नरेंद्र मोदी तांका मन की बात कार्यक्रम में भूयसी प्रशंसा करी यह राज्य पर गौरव बोली वर्णना करिसेंति। पटोड़ा अंगारकामल मुक्त ग्राम एवं स्वच्छ परिवेश संरक्षण पर उल्लेखनीय कार्य करथिबारु प्रधानमंत्री एही ग्राम को प्रशंसा करिसेंति। यह अन्य समस्त ग्राम पर एक ज्वलंत उदाहरण बोली से कहिसेंति। ग्रामवासी सेमानकर अळिया आवर्जना घर ବାହାରେ ପକାନ୍ତି ନାହିଁ ଏବଂ ଏହି ଗ୍ରାମରେ ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ଏହି ଗ୍ରାମର ଲୋକମାନେ ମଧ୍ୟ ମୃତ ବ୍ୟକ୍ତିଙ୍କ ଶେଷକୃତ୍ୟ କାଠ ବଦଳରେ ଗୋବର ଘଷିରେ କରିଥାନ୍ତି। ସେଥିରୁ ସଂଗୃହୀତ ପାଉଁଶକୁ ମୃତ ବ୍ୟକ୍ତିର ସ୍ମରଣାର୍ଥେ ଏକ ଚାରାରୋପଣ କରି ସେଥିରେ ଦିଆଯାଇଥାଏ। ଗ୍ରାମବାସୀଙ୍କ ଏହିସବୁ ମହତ୍ତ୍ୱ ଅଭ୍ୟାସ ଏକ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଆସନ୍ତାକାଲି ଧର୍ମଶାଳା ତପବନଠାରେ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସିପିଏର ଜୋନ୍ 2 ବାର୍ଷିକ ସମ୍ମିଳନୀ ଉଦ୍ଘାଟନ କରିବେ। ଏହି ଜୋନ୍ରେ ଦିଲ୍ଲୀ ହରିୟାଣା ହିମାଚଳ ପ୍ରଦେଶ ଜମ୍ମୁ ଓ କାଶ୍ମୀର ଏବଂ ପଞ୍ଜାବ ସାମିଲ ଅଛନ୍ତି। ଗଣତାନ୍ତ୍ରିକ ସଂସ୍ଥାନଗୁଡ଼ିକୁ ସଶକ୍ତ କରିବା ସୁଶାସନ ନିମନ୍ତେ ନବସୃଜନ ପ୍ରକ୍ରିୟାକୁ ସମ୍ପ୍ରସାରିତ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ଡିଜିଟାଲ୍ ଯୁଗରେ ସୁଶାସନ ସମ୍ବଳ ପରିଚାଳନା ଗଣତନ୍ତ୍ରର ସୁରକ୍ଷା ଏବଂ ନବସୃଜନକୁ ଆପଣେଇବା। ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଏକ ବିଶ୍ୱସ୍ତରୀୟ ସଂଗଠନ ଯାହାକି ସମସ୍ତ ସାଂସଦଙ୍କୁ ଏକତ୍ର କରି ସଂସଦୀୟ ଗଣତନ୍ତ୍ରକୁ ସୁଦୃଢ଼ କରିଥାଏ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ତେଲେଙ୍ଗାନାର ନିଜାମାବାଦଠାରେ ଜାତୀୟ ହଳଦୀ ବୋର୍ଡ ମୁଖ୍ୟାଳୟ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜାମାବାଦଠାରେ ଜାତୀୟ ହଳଦୀ ବୋର୍ଡ ମଞ୍ଜୁରୀ ପ୍ରଦାନ କରି ହଳଦୀ ଚାଷୀମାନଙ୍କର ଦୀର୍ଘ 40 ବର୍ଷର ସ୍ୱପ୍ନକୁ ପୂରଣ କରିପାରିଛନ୍ତି। ସେ କହିଛନ୍ତି ହଳଦୀ ଚାଷୀମାନଙ୍କ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ। 2030 ମସିହା ସୁଦ୍ଧା $1 ବିଲିୟନ ମୂଲ୍ୟର ହଳଦୀ ରପ୍ତାନୀ ହେବା ଉଚିତ ବୋଲି ଶ୍ରୀ ଶାହା କହିଛନ୍ତି। ଉତ୍ତମ ଗୁଣବତ୍ତା ସମ୍ପନ୍ନ ହଳଦୀ ଉତ୍ପାଦନ ସତ୍ତ୍ୱେ ଚାଷୀମାନେ ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି ବୋଲି ସେ କହିଛନ୍ତି। ଏହି ବୋର୍ଡ ମାଧ୍ୟମରେ ଚାଷୀମାନଙ୍କୁ ହଳଦୀ ଉତ୍ପାଦନ ନିମନ୍ତେ ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ଦକ୍ଷତା ସମ୍ପନ୍ନ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ହଳଦୀର ଔଷଧୀୟ ଗୁଣ ସମ୍ପର୍କରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି ସମଗ୍ର ବିଶ୍ୱ ହଳଦୀର ଔଷଧୀୟ ଗୁଣ ସମ୍ପର୍କରେ ଏବେ ଅବଗତ ହେଲେଣି।
ଭାରତ ଭରକେ କରୋଡୋ କିସାନ ଔର ବିଶେଷକର ତେଲଙ୍ଗାନା କେ हल्दी के खेती करने वाले सभी किसानों की 40 साल से मांग थी कि राष्ट्रीय हल्दी बोर्ड बनाया जाए। आज मोदी जी ने इसको विधिवत रूप से पूरा करने का काम किया। एक वादा देश के प्रधानमंत्री जी ने देश भर के हल्दी की खेती करने वाले किसानों को किया था और विशेषकर तेलंगाना और निजामाबाद में किया था। वो वादा आज पूरा हो जाने है।
କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ, ଖଣି ରାଷ୍ଟ୍ରମନ୍ତ୍ରୀ ବି ସଞ୍ଜୟ କୁମାର ସମେତ ତେଲେଙ୍ଗାନାର ମନ୍ତ୍ରୀମାନେ ଯୋଗ ଦେଇଥିଲେ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ବାହାରିଥିବା ରଥାରୂଢ଼ ଚତୁର୍ଥ ମୂର୍ତ୍ତି ସରଧାବାଲିରୁ ଆଜି ଆଡ଼ପ ମଣ୍ଡପ ବିଜେ କରିବେ। ସନ୍ଧ୍ୟାଧୂପ ପରେ ଶ୍ରୀବିଗ୍ରହମାନେ ଗୁଣ୍ଡିଚା ମନ୍ଦିର ପ୍ରବେଶ କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରଥମେ ମଦନ ମୋହନ ରାମକୃଷ୍ଣ ବିଜେ କରିବା ପରେ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେବ। ରଥ ଉପରେ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ଠାକୁରମାନଙ୍କୁ ଗୋଟି ପହଣ୍ଡିରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆଯିବ। ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଛି। ଆସନ୍ତାକାଲି ଆଷାଢ଼ ଶୁକ୍ଳ ଚତୁର୍ଥୀ ଯୁକ୍ତ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଆପାତତଃ ରାତି 9:00 ବିଳମ୍ବିତ ରାତି 2:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଆଜି ଭୋର 4:00 ସମୟରେ ରଥାରୂଢ଼ ଦାରୁବ୍ରହ୍ମଙ୍କୁ ଦର୍ଶନ ସମୟରେ ଅସ୍ୱାଭାବିକ ଭିଡ଼ ଯୋଗୁଁ ହୋଇଥିବା ଦଳଚକଟା ଘଟଣାରେ 3 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ ଘଟଣାର ସମ୍ପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମହାପ୍ରଭୁଙ୍କ ରଥଯାତ୍ରାରେ ଏଭଳି ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉନ୍ନୟନ କମିଶନଙ୍କ ଅଧ୍ୟୟନରେ ପ୍ରଶାସନିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପୁରୀ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ବଦଳି କରାଯାଇଛି। ନୂତନ ଜିଲ୍ଲାପାଳ ଭାବେ ଚଞ୍ଚଳ ରାଣା ଏବଂ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ରଥଯାତ୍ରାରେ ପୁଲିସ୍ ପରିଚାଳନା ପାଇଁ ବରିଷ୍ଠ ପୁଲିସ୍ ଅଧିକାରୀ ସୋମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ରଥଯାତ୍ରା ସମ୍ପୂର୍ଣ୍ଣ ପରିଚାଳନା ପାଇଁ ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ଦାୟିତ୍ୱ ଦିଆଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରଥଯାତ୍ରା ଓଡ଼ିଆ ଜାତିର ଗର୍ବ ଓ ଗୌରବ ଏବଂ ଏଥିରେ ସାମାନ୍ୟ ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଘଟିଥିବା ଅଘଟଣ ପାଇଁ ଡିସିପି ବିଷ୍ଣୁପତି ଓ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ଦାୟିତ୍ୱରୁ ନିଲମ୍ବନ କରାଯାଇଛି। ଏଥିସହିତ ମୁଖ୍ୟମନ୍ତ୍ରୀ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ 25 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ପାକିସ୍ତାନ ବାଲୁଚିସ୍ତାନ ପ୍ରଦେଶରେ ଆଜି ଭୂମିକମ୍ପ କାରଣରୁ 5 ଜଣ ଆହତ ହୋଇଛନ୍ତି। ସେଠାରେ ଭୂମିକମ୍ପର ତୀବ୍ରତା 5.3 ଅନୁଭୂତ ହୋଇଥିଲା। ସମଗ୍ର ଦେଶରେ ନିର୍ଦ୍ଧାରିତ ସମୟର 9 ଦିନ ପୂର୍ବରୁ ଆଜି ମୌସୁମୀ ପହଞ୍ଚିଯାଇଛି। ଏହାର ପ୍ରଭାବରେ ଝାଡ଼ଖଣ୍ଡ, ଓଡ଼ିଶା, ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଗୋଆ, ଗୁଜରାଟ ଏବଂ ଉତ୍ତର ପୂର୍ବ ଭାରତର ଅଧିକାଂଶ ଅଞ୍ଚଳରେ ଆଗାମୀ 7 ଦିନ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀ ସମ୍ଭାଦ ବିଭାଗକୁ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି
एक लो प्रेशर एरिया उत्तर पश्चिम बंगाल की खाड़ी में केंद्रीभूत है और मानसून ट्रफ इसके नॉर्मल पोजीशन के आसपास है और इसकी वजह से कंट्री में स्पेशली सेंट्रल इंडिया, वेस्ट कोस्ट, नॉर्थ वेस्ट इंडिया में अगले 2-3 दिन के लिए अच्छा बारिश के साथ साथ कहीं कहीं हेवी टू वेरी हेवी रेनफॉल होने का संभावना है।
मुख्य संवाद पुणे थे। उत्तर प्रदेश को आसंताकाली ठारु 2 दिनिया गस्तरे जीवे राष्ट्रपति। ଦେଶର 95 କୋଟି ଲୋକ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଲେ ପ୍ରଧାନମନ୍ତ୍ରୀ। ତେଲେଙ୍ଗାନାର ନିଜାମାବାଦଠାରେ ଜାତୀୟ ହଳଦୀ ବୋର୍ଡ ମୁଖ୍ୟାଳୟ ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 2030 सुद्धा $1 बिलियन मूल्यर हळदी रप्तानी लक्ष्य एवं श्रीक्षेत्र पुरी में आज आड़प मंडपक विजे करे रथारूढ़ चतुर्थ मूर्ति आसंताली हेब बनक लगे नीति। संवाद शेष होला।